ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିର୍ବାଚନ ର୍ୟାଲିରେ ଯୋଗଦେବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟରମାନଙ୍କୁ ସାମିଲ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଜାତିସଂଘ ମାନବାଧିକାର ପରିଷଦ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଏବଂ ଇସ୍ରାଏଲ୍ ଉପରେ ଅସ୍ତ୍ରଶସ୍ତ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ କରିଛି। ୱାଶିଂଟନ୍, ଫିଲାଡେଲ୍ଫିଆ ଓ ନ୍ୟୁୟର୍କ ସହରର କେତେକ ସ୍ଥାନରେ 4.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଏବଂ ଆଇପିଏଲ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋର୍ସୋର୍ରେ ଚାଲିଛି। ଆଜି ଉତ୍ତରପ୍ରଦେଶର ସହରନ୍ପୁରରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ର୍ୟାଲିରେ ଉଦ୍ବୋଧନ ଦେବେ। ଅପରାହ୍ନରେ ଶ୍ରୀ ମୋଦି ରାଜସ୍ଥାନର ଆଜମେରରେ ଏକ ର୍ୟାଲିରେ ଓ ସନ୍ଧ୍ୟାରେ ଗାଜିଆବାଦରେ ଏକ ରୋଡ୍ ଶୋରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟରମାନଙ୍କୁ ସାମିଲ କରିବା ପାଇଁ ବୁଥ୍ୱାରୀ ରଣନୀତି ପ୍ରସ୍ତୁତ କରିବାକୁ ପୌରାଞ୍ଚଳ କମିଶନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ସେମାନଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ପୃଥକ ରଣନୀତି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ପୌରାଞ୍ଚଳ କମିଶନର ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କର ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ନିର୍ବାଚନ କମିଶନର ଏହା କହିଛନ୍ତି। ଆଗାମୀ 2024 ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟରମାନଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ଭୋଟରମାନେ କିଭଳି ଗର୍ବର ସହ ଅଂଶଗ୍ରହଣ କରିପାରିବେ ସେହି ହିସାବରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ସେ ମଧ୍ୟ ଭୋଟରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ହେବା ସହ ସେମାନେ ସ୍ୱତଃସ୍ଫୁତ ଭାବେ ଆଗେଇ ଆସି ଭୋଟ୍ ଦେବାର ପ୍ରକ୍ରିୟାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାର ଆହ୍ୱାନ ଦେଇଛନ୍ତି। ଶ୍ରୀ କୁମାର କହିଛନ୍ତି ଦେଶରେ 215 ଗ୍ରାମାଞ୍ଚଳ ଓ 51 ସହରାଞ୍ଚଳ ଲୋକସଭା ନିର୍ବାଚନ ମଣ୍ଡଳୀ ଚିହ୍ନଟ କରାଯାଇଛି। ସେଠାରେ ଭୋଟରମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରାଯିବା ପାଇଁ କାର୍ଯ୍ୟ କରାଯିବ। ଏଥିପାଇଁ ସେ ତିନି ସୂତ୍ରୀ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଗୁଡ଼ିକ ହେଉଛି ପୁଲିଂ ଷ୍ଟେସନ୍ଗୁଡ଼ିକରେ ଧାଡ଼ିରେ ଭୋଟ୍ ଦେବା, ଦୂରଦୂରାନ୍ତ ଅଞ୍ଚଳରୁ ଭୋଟରମାନଙ୍କୁ ଯୋଗାଯୋଗ କରିବା, ସ୍ଥାନୀୟ ପ୍ରତୀକ ଏବଂ ଯୁବ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମାଧ୍ୟମରେ ଭୋଟରମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା ଆଦି ରହିଛି। ଏହି ସମ୍ମିଳନୀରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁନେ, ଥାନେ, ପାଟନା ସାହିବ, ଲକ୍ଷ୍ନୌ ଏବଂ କାନପୁର ମହାନଗର ନିଗମ କମିଶନର ଏବଂ ବିହାର ଓ ଉତ୍ତରପ୍ରଦେଶର କିଛି ଜିଲ୍ଲାର ନିର୍ବାଚନ ଅଧିକାରୀ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଯୋଗଦେବା ସହ କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଏବଂ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ମଣିପୁରରେ ଆସନ୍ତା ଲୋକସଭା ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରାଇବା ସକାଶେ ନିର୍ବାଚନ କମିଶନ ପଦକ୍ଷେପ ନେଇଛନ୍ତି। ଭୋଟରମାନଙ୍କ ସର୍ବାଧିକ ଅଂଶଗ୍ରହଣ ଉପରେ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ମେ ମାସରେ ସେଠାରେ ହୋଇଥିବା ଜାତିଗତ ହିଂସା ଯୋଗୁଁ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତ ବ୍ୟକ୍ତିଙ୍କ ମତଦାନ ପାଇଁ ରାଜ୍ୟରେ 94 ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରିବାକୁ ଆୟୋଗ ନିଷ୍ପଭି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 2 ପାହାଡ଼ିଆ ଜିଲ୍ଲା ଚୁରାଚାନ୍ଦପୁର ଓ କଙ୍ଗପୋକ୍ପି ସମେତ 7 ଜିଲ୍ଲାରେ 85 ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରିବାକୁ ଆୟୋଗ ନିଷ୍ପଭି ନେଇଛନ୍ତି। ଆଭ୍ୟନ୍ତରୀଣ ବିସ୍ଥାପିତ ବ୍ୟକ୍ତିମାନେ ଗୋଟିଏ ଉପତ୍ୟକା ଜିଲ୍ଲା ଜିରିବାମ୍ ସମେତ 3 ଜିଲ୍ଲାରେ 9 ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ଭୋଟ୍ ଦେବେ। ନିର୍ବାଚନ ଦିନ ରିଲିଫ୍ କ୍ୟାମ୍ପର ଅନ୍ତେବାସୀମାନେ ବିନା ଅସୁବିଧାରେ ଭୋଟ୍ ଦେବା ପାଇଁ ନିର୍ବାଚନ ଅଧିକାରୀମାନେ କ୍ୟାମ୍ପରେ 70,400 ଅଧିକ ପରିଚୟପତ୍ର ବଣ୍ଟନ କରିସାରିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 9,900 ଫର୍ମ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଛି। କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଧାରଣ ସଚିବ କେସି ବେଣୁଗୋପାଳ ଉପସ୍ଥିତ ଥିଲେ। ଏହି ବୈଠକରେ ହରିୟାଣାର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଜାତିସଂଘ ମାନବାଧିକାର ପରିଷଦ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଏବଂ ଇସ୍ରାଏଲ୍ ଉପରେ ଅସ୍ତ୍ରଶସ୍ତ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ କରିଛି। ଏହି ପ୍ରସ୍ତାବରେ ଗାଜା ଉପତ୍ୟକାରେ ସମ୍ଭାବ୍ୟ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧ ପାଇଁ ଇସ୍ରାଏଲ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଶେଷରେ ଆମେରିକାର ଚାପକୁ ଇସ୍ରାଏଲ୍ ଗ୍ରହଣ କରି ଗାଜାରେ ନୂତନ ଫୁଡ୍ କରିଡର ଖୋଲିଛି। ଜାତିସଂଘର ଏହି ପ୍ରସ୍ତାବ ସପକ୍ଷରେ 28 ଦେଶ ଭୋଟ୍ ଦେଇଥିବାବେଳେ ଭାରତ ସମେତ 13 ଏବଂ ଆମେରିକା ଓ ଜର୍ମାନୀ ସମେତ 6 ଦେଶ ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ଅଧିକୃତ ପାଲେଷ୍ଟାଇନ୍ ଅଞ୍ଚଳରେ ସମ୍ଭାବ୍ୟ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ କାର୍ଯ୍ୟକଳାପ ସମେତ ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ଓ ଆନ୍ତର୍ଜାତିକ ମାନବିକ ଆଇନର ଗୁରୁତର ଉଲ୍ଲଙ୍ଘନ ରିପୋର୍ଟ ଉପରେ ଏହି ପ୍ରସ୍ତାବରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ପାଲେଷ୍ଟାଇନ୍ବାସୀଙ୍କ ଆତ୍ମନିର୍ଣ୍ଣୟ ଅଧିକାର ଭଳି ଜାତିସଂଘର ଅନ୍ୟାନ୍ୟ ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଥିଲା, ଯାହା 42ଟି ଭୋଟ୍ରେ ଗୃହୀତ ହୋଇଥିଲା। ୟୁପି ବୋର୍ଡ ଅଫ୍ ମାଦ୍ରାସା ଏଜୁକେସନ୍ ଆକ୍ଟ 2004କୁ ଅସାୟିଧାନିକ ଏବଂ ଧର୍ମନିରପେକ୍ଷତାର ଉଲ୍ଲଙ୍ଘନ ବୋଲି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମ୍କୋର୍ଟ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ତାଙ୍କ ଆବେଦନରେ ଦର୍ଶାଇଥିଲେ ଏହି ରାୟ ଭାରତୀୟ ସମ୍ଭିଧାନରେ ଥିବା ଧର୍ମନିରପେକ୍ଷତାର ଧାରଣାକୁ ଭୁଲ୍ ଭାବରେ ବ୍ୟାଖ୍ୟା କରିଥାଇପାରେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଉତ୍ତରାଖଣ୍ଡର ମସୁରୀରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଜାତୀୟ ଏକାଡେମୀରେ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ବିଦାୟକାଳୀନ ସମାରୋହରେ ଉଦ୍ବୋଧନ ଦେଇଥିଲେ। ଗତକାଲି ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଲୋକସେବାରେ ଉତ୍କର୍ଷ ସେବା, ପ୍ରତିବଦ୍ଧତା ଓ ନ୍ୟାୟସଙ୍ଗତ ମନୋଭାବ ପୋଷଣ କରିବା ଅତ୍ୟନ୍ତ ଜରୁରୀ। ଏହି ଅବସରରେ ସେ ନାଗରିକ ସଂଶୋଧନ ଆଇନ ସମ୍ପର୍କରେ କହିଥିଲେ ଏହି ଆଇନ କୌଣସି ଭାରତୀୟ ନାଗରିକକୁ ତା'ର ନାଗରିକତାରୁ ବଞ୍ଚିତ କରିବ ନାହିଁ। ଏହା ଆମ ପଡ଼ୋଶୀ ଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ସହାୟତା ପ୍ରଦାନ କରିବ। ଏହି ଆଇନ ଫଳରେ ପଡ଼ୋଶୀ ଦେଶଗୁଡ଼ିକରୁ ବହୁସଂଖ୍ୟାରେ ଲୋକେ ଭାରତ ପଳାଇଆସିବେ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାହା ଭ୍ରମାତ୍ମକ ବୋଲି ସେ କହିଛନ୍ତି। ବିଏସ୍ଏଫ୍ ଯବାନମାନେ ଗତକାଲି ଜାମ୍ମୁ କାଶ୍ମୀର ବାରମୂଳା ଜିଲ୍ଲା ନିକଟ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଜଣେ ପାକିସ୍ତାନୀ ସନ୍ତାସବାଦୀକୁ ନିପାତ କରିବାରେ ସଫଳ ହୋଇଛନ୍ତି। ଯବାନ ଦଳ ଉରି ସେକ୍ଟରରେ ପେଟ୍ରୋଲିଂ କରୁଥିବାବେଳେ ଆନ୍ତର୍ଜାତିକ ସୀମାରେ ସନ୍ଦେହଜନକ ଅବସ୍ଥାରେ ଜଣେ ବୁଲୁଥିବା ଲକ୍ଷ୍ୟ କରିଥିଲେ। ଅନୁପ୍ରବେଶ ନିର୍ଦ୍ଦେଶକ ଅମାନ୍ୟ କରି ସେ ପ୍ରଥମେ ଗୁଳି ଚଳାଇଥିଲା। ଯବାନମାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସନ୍ଦିଗ୍ଧ ସନ୍ତାସବାଦୀର ମୃତ୍ୟୁ ଘଟିଛି। ୱାଶିଂଟନ୍ ଫିଲାଡେଲ୍ଫିଆ ଓ ନ୍ୟୁୟର୍କ ସହରର କେତେକ ସ୍ଥାନରେ 4.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ସୂଚନା ଅନୁଯାୟୀ ଲେବାନନ୍ର ଉତ୍ତର ପୂର୍ବାଞ୍ଚଳ ନ୍ୟୁଜର୍ସି ନ୍ୟୁୟର୍କର ପଶ୍ଚିମରେ 50 ମାଇଲ୍ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ କୌଣସି ମୃତାହତର ସୂଚନା ମିଳିନାହିଁ। ଏହି ଭୂମିକମ୍ପ ଅନୁଭୂତ ହେବାର କେତେ ଘଣ୍ଟା ମଧ୍ୟରେ 6 ଥର କମ୍ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନାଯୋଗ୍ୟ ନ୍ୟୁଜର୍ସି ଅଞ୍ଚଳରେ ଭୂମିକମ୍ପ କ୍ୱଚିତ ଅନୁଭୂତ ହୋଇଥାଏ। ଆଇପିଏଲ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ରାତି 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ରେ ଖେଳାଯିବ। ସଞ୍ଜୁ ସାମସନ୍ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ 3ଟିଯାକ ମ୍ୟାଚ୍ରେ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ବାଙ୍ଗାଲୋର ଦଳ 4ଟି ମ୍ୟାଚ୍ ଖେଳି 3ଟିରେ ପରାଜୟ ଓ ଗୋଟିଏରେ ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ 6 ୱିକେଟ୍ରେ ପରାସ୍ତ କରିଛି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ଓପୁଲ୍ରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି 165 ରନ୍ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ 11ଟି ବଲ୍ ବାକି ଥାଇ 4 ୱିକେଟ୍ରେ 166 ରନ୍ କରି ବିଜୟୀ ହୋଇଥିଲା। ଏହି ବିଜୟ ସହିତ ସନ୍ରାଇଜର୍ସ ହାଇଦ୍ରାବାଦ ଦଳ 4ଟି ମ୍ୟାଚ୍ରୁ 2ଟିରେ ବିଜୟ ଓ 2ଟିରେ ପରାଜିତ ହୋଇଛି। ସେହିଭଳି ଚେନ୍ନାଇ ସୁପର କିଙ୍ଗ୍ ଦଳ 2ଟିରେ ବିଜୟ ଓ 2ଟିରେ ପରାଜିତ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିର୍ବାଚନ ର୍ୟାଲିରେ ଯୋଗଦେବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟରମାନଙ୍କୁ ସାମିଲ କରିବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି। ଜାତିସଂଘ ମାନବାଧିକାର ପରିଷଦ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଏବଂ ଇସ୍ରାଏଲ୍ ଉପରେ ଅସ୍ତ୍ରଶସ୍ତ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ କରିଛି। ୱାଶିଂଟନ୍ ଫିଲାଡେଲ୍ଫିଆ ଓ ନ୍ୟୁୟର୍କ ସହରର କେତେକ ସ୍ଥାନରେ 4.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଆଇପିଏଲ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେଲା।